ଓମ୍ ଶାନ୍ତି। ଆଜିର ସାକାର ମହାବାକ୍ୟ 17 ଜୁଲାଇ 2026। ମଧୁର ସନ୍ତାନମାନେ, ଏହି ଭାରତ ଭୂମି ନିରାକାର ବାବାଙ୍କର ଜନ୍ମଭୂମି ଅଟେ। ଏଠାକୁ ହିଁ ବାବା ଆସୁଛନ୍ତି ତୁମକୁ ରାଜଯୋଗ ଶିଖାଇ ରାଜତ୍ୱ ଦେବା ପାଇଁ, ତୁମର ସେବା କରିବା ପାଇଁ। ପ୍ରଶ୍ନ, ଶ୍ରୀ ବାବା ନିଜର ପ୍ରତ୍ୟେକ ପିଲାମାନଙ୍କୁ କେଉଁ ପ୍ରତିଜ୍ଞା କରାଉଛନ୍ତି? ଉତ୍ତର, ମିଠେ ବଚ୍ଚେ ପ୍ରତିଜ୍ଞା କର ଯେ ବାବା, ମୁଁ କୌଣସି ବି ବିକର୍ମ କରିବି ନାହିଁ। ମୁଁ 5 ବିକାରର ଦାନ ଦେଉଛି। ମନରେ ଡର ରହିବା ଦରକାର। ଯଦି ମୁଁ ଦାନ ଦେଇ ପୁଣି ଫେରାଇ ନେବି ତେବେ ବହୁତ ପାପ ହୋଇଯିବ, ଯାହା ପାଇଁ କଠୋର ଦଣ୍ଡ ଭୋଗ କରିବାକୁ ପଡ଼ିବ। ରାଜା ହରିଶ୍ଚନ୍ଦ୍ରଙ୍କର କାହାଣୀ ମଧ୍ୟ ଏହା ଉପରେ ଆଧାରିତ। ଓମ୍ ଶାନ୍ତି। ଏହା ହେଉଛି ପିଲାମାନଙ୍କର ଈଶ୍ୱରୀୟ ଛାତ୍ର ଜୀବନ। ପିଲାମାନେ ଜାଣିଛନ୍ତି ଯେ ଆମେ ତାଙ୍କ ପାଖକୁ ଆସିଛୁ। ସେ ଏହି କଳ୍ପ କଳ୍ପ ଆସି ଭାରତବାସୀ ପିଲାମାନଙ୍କୁ ରାଜ୍ୟ ଭାଗ୍ୟ ଦେଇଥାନ୍ତି। ବାବା ଭାରତକୁ ହିଁ ଆସୁଛନ୍ତି ନା? ଏହା ଭାରତ ଭୂମି ଅଟେ। ନିଜର ଭୂମି ପ୍ରତି ବହୁ ସ୍ନେହ ସମ୍ମାନ ରହିଥାଏ। ଯେପରି ବିଦେଶର କେହି ବଡ଼ ଲୋକ ଏଠାରେ ମରିଗଲେ ତାଙ୍କୁ ବିଦେଶକୁ ନେଇଯାଆନ୍ତି, ଅଥବା ଏଠାକାର କେହି ବଡ଼ ଲୋକ ବିଦେଶରେ ମରିଗଲେ ତାଙ୍କୁ ଏଠାକୁ ନେଇ ଆସିଥାନ୍ତି, କାହିଁକି ନା ନିଜ ଭୂମିର ମାନ ରଖିଥାନ୍ତି। ଭାରତକୁ ଭଗବାନଙ୍କର ଜନ୍ମଭୂମି ବୋଲି କୁହାଯାଏ। ଏ କଥା ମଧ୍ୟ ତୁମେ ଜାଣିଛ, ଯାହାକୁ ଭଗବାନ ଅଥବା ଆହ୍ଲା ପରମାତ୍ମା କହୁଛନ୍ତି ତାଙ୍କ ସମ୍ମୁଖରେ ଏବେ ତୁମେ ବସିଛ। ନାମ ତ ନିଶ୍ଚୟ ଦରକାର ନା? ଆଚ୍ଛା, କହୁଛନ୍ତି ତଥାପି ବି ଲିଙ୍ଗର ପୂଜା କରୁଛନ୍ତି, ଈଶ୍ୱର ଅଥବା ଖୁଦା କହୁଛନ୍ତି, ତେବେ ନିଶ୍ଚୟ ତାଙ୍କର ଚିହ୍ନ ଥିବା ଦରକାର ନା? ଲିଙ୍ଗକୁ ସବୁଆଡ଼େ ପୂଜା କରିଥାନ୍ତି। ଆଜିକାଲି ଚିତ୍ରଗୁଡ଼ିକରେ ମଧ୍ୟ ଦେବତାମାନଙ୍କ ଆଗରେ ପରମ ପିତା ପରମାତ୍ମାଙ୍କର ଚିତ୍ର ଲିଙ୍ଗ ରୂପେ ଦେଖାଉଛନ୍ତି। ସେ ହେଲେ ସବୁଠାରୁ ଉଚ୍ଚ, ତାଙ୍କର ନିଜର ଶରୀର ନାହିଁ, ସେଥିପାଇଁ ନିରାକାର କୁହାଯାଉଛି, ସାକାର ନୁହନ୍ତି। ଏବେ ତୁମେମାନେ ଜାଣୁଛ ଆମେ ତାଙ୍କ ସମ୍ମୁଖରେ କଳ୍ପ କଳ୍ପ ଉପସ୍ଥିତ ହେଉଛୁ ଶିକ୍ଷା ନେବା ପାଇଁ। ଭଗବାନ ଉବାଚ ଅଟେ, ତେବେ ନିଶ୍ଚୟ ରାଜଯୋଗ ଶିଖାଉଥିବେ। ବିଦ୍ୟାର୍ଥୀମାନଙ୍କୁ ରାଜଯୋଗ ଶିଖାଇଥିଲେ ଏବଂ ସେମାନେ ରାଜା ରାଣୀ ହୋଇଥିଲେ। ଲଢ଼େଇ ଆଦିର କୌଣସି କଥା ହିଁ ନାହିଁ। ଏହି ଲକ୍ଷ୍ମୀ ନାରାୟଣ ଆଦି ଲଢ଼େଇ ଦ୍ୱାରା ରାଜତ୍ୱ ପ୍ରାପ୍ତ କରିଛନ୍ତି କି? ବିଲକୁଲ ନୁହେଁ। ଦୁନିଆ ଜାଣିନାହିଁ ଯେ ଏମାନେ ସତ୍ୟ ଯୁଗରେ କିପରି ରାଜ୍ୟ ପାଇଲେ। ଏବେ ତୁମେମାନେ ଜାଣୁଛ ଆମେ ବାପାଙ୍କ ଠାରୁ ରାଜ୍ୟ ନେଉଛୁ, ଆମେ ତାଙ୍କ ସମ୍ମୁଖରେ ବସିଛୁ। ସେ ହିଁ ବାବା ଅଟନ୍ତି, ଶ୍ରୀକୃଷ୍ଣ ନୁହନ୍ତି। ଶ୍ରୀକୃଷ୍ଣ ତ ଛୋଟ ପିଲା, ସେ ହେଲେ ରଚନା। ବାସ୍ତବରେ ଏବେ ଶ୍ରୀକୃଷ୍ଣ ନିଜର ପଦବୀ ନେଉଛନ୍ତି, ଯିଏ ପୁଣି ଭବିଷ୍ୟତରେ ଶ୍ରୀକୃଷ୍ଣ ବୋଲାଇବେ। ଏସବୁ ପାଠ ପଢ଼ାର କଥା ତୁମେ ଜାଣିଛ। ବାବା ଆମକୁ ରାଜଯୋଗ ଶିଖାଉଛନ୍ତି, ଯେପରି ମନୁଷ୍ୟ ମନୁଷ୍ୟକୁ ବାରିଷ୍ଟର ଇଞ୍ଜିନିୟର ଆଦି କରାଇଥାନ୍ତି। ସମସ୍ତେ ତ ମନୁଷ୍ୟ ଅଟନ୍ତି ନା? ତୁମେ ବୁଝୁଛ ଆମେ ବି ମନୁଷ୍ୟ, କିନ୍ତୁ ଆମେ ପତିତ ଅଟୁ। ଏବେ ବାପା ଆମକୁ ପବିତ୍ର କରାଉଛନ୍ତି ଏବଂ ବର୍ଷା ମଧ୍ୟ ଦେଉଛନ୍ତି। ନୂଆ ଦୁନିଆ ହିଁ ପବିତ୍ର ଦୁନିଆ ହେବ, ନୂଆ ଦୁନିଆରେ ରାଜତ୍ୱ ହୋଇଥାଏ। ଏବେ ତୁମେ ବାବାଙ୍କ ସମ୍ମୁଖରେ ବସିଛ, ଯେପରି ଲୌକିକ ପିତା ପିଲାମାନଙ୍କୁ ସ୍ନେହର ସହିତ ବସି ବୁଝାଇଥାନ୍ତି, ଇଏ ହେଉଛନ୍ତି ପାରଲୌକିକ ବିଚିତ୍ର ବାପା। ଯାହାଙ୍କ ପାଇଁ ତୁମେ ଗାୟନ କରି ଆସିଛ, ତୁମେ ବ ମାତାଶ୍ଚ ପିତା। ତୁମେ ଜାଣୁଛ ଏହି ସମୟରେ ବାବା ନିଜର ଅଭିନୟ କରୁଛନ୍ତି, ଯାହାର ଭକ୍ତି ମାର୍ଗରେ ଆମେ ଗାୟନ କରୁଥିଲୁ। ତୁମେ କହୁଛ ଆମେ ଶ୍ରୀ ବାବାଙ୍କ ପାଖକୁ ଆସିଛୁ, ଚିଠି ମଧ୍ୟ ଲେଖୁଛ ଶ୍ରୀ ବାବା ମାର୍ଫତ ବ୍ରହ୍ମା। କାହାକୁ ତୁମେ ଡାକ ଦେଖାଇଲେ ଆଶ୍ଚର୍ଯ୍ୟ ହେବେ, ଶ୍ରୀ ବାବା ମାର୍ଫତ ବ୍ରହ୍ମା, ଏପରି ତ କେବେ ଶୁଣିନାହୁଁ। ଶ୍ରୀ ବାବା ବ୍ରହ୍ମାଙ୍କ ଶରୀରରେ ଆସି ବିଷ୍ଣୁପୁରୀର ସ୍ଥାପନା କରୁଛନ୍ତି, ସମ୍ମୁଖରେ ଦଣ୍ଡାୟମାନ ହୋଇଛନ୍ତି, ଉପରେ ଅଛନ୍ତି ଶ୍ରୀ ବାବା, ଶ୍ରୀ ବାବା ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା କରିଥିଲେ, ଏବେ ପୁଣି ଥରେ କରୁଛନ୍ତି। ଏହା ହେଉଛି ପ୍ରକୃତି ମାର୍ଗ। ରାଜବିଦ୍ୟାରେ ମଧ୍ୟ ବାରିସ୍ତରୀ ପଢ଼ାଇଲେ ପୁଅ ଝିଅ ଉଭୟ ପଢ଼ିଥାନ୍ତି। ଝିଅମାନେ ମଧ୍ୟ ଜଜ୍, ବାରିଷ୍ଟର, ଡାକ୍ତର ଆଦି ହେଉଛନ୍ତି। ଏହା ମଧ୍ୟ ପ୍ରବୃତ୍ତି ମାର୍ଗ ଅଟେ। ସନ୍ନ୍ୟାସୀମାନେ ହେଉଛନ୍ତି ନିବୃତ୍ତି ମାର୍ଗର, ସେମାନେ ଅଲଗା ଅଟନ୍ତି। ଏ କଥା ମଧ୍ୟ ବାବା ବୁଝାଉଛନ୍ତି, ଶଙ୍କରାଚାର୍ଯ୍ୟ ଯଦି ନ ଆସିଥାନ୍ତେ ତେବେ ପବିତ୍ରତାର ଅଂଶ ରହିନଥାନ୍ତା, ଭାରତ ବିଲକୁଲ ହିଁ ବିକାରରେ ଜଳି ମରିଥାନ୍ତା। ଭାରତକୁ ରୋକିବା ପାଇଁ ଏହା ନିର୍ଦ୍ଧାରିତ ହୋଇ ରହିଛି। ଭାରତ ବହୁତ ପବିତ୍ର ଥିଲା, ଏବେ ପୁଣି ଅପବିତ୍ର ହୋଇଯାଇଛି। ଏବେ ଭାରତ କେତେ କାଙ୍କାଳ ହୋଇଯାଇଛି। କହୁଛନ୍ତି ସୁନାର ଲଙ୍କା ସମୁଦ୍ର ତଳକୁ ଚାଲି ଯାଇଛି। ଲଙ୍କା ତ ସୁନାର ହୋଇପାରିବ ନାହିଁ। ଏସବୁ କାହାଣୀ ବସି ଲେଖିଛନ୍ତି, ଯାହାଦ୍ୱାରା କିଛି ବି ଲାଭ ହେବ ନାହିଁ। ତୁମେ ଜାଣିଛ ବାସ୍ତବରେ ବାବା ଆମକୁ ବିଲକୁଲ ସହଜ ଯୁଗର ବଳ ଦ୍ୱାରା କେତେ ଉଚ୍ଚ କରାଉଛନ୍ତି। ବାବା ପ୍ରତିଜ୍ଞା କରୁଛନ୍ତି, ଯଦି ନିରନ୍ତର ୟାଦ କରିବାର ପୁରୁଷାର୍ଥ କରିବ ତେବେ ବିକର୍ମ ବିନାଶ ହୋଇଯିବ। ଭକ୍ତି ମାର୍ଗରେ ମଧ୍ୟ ୟାଦ କରିବାର ପୁରୁଷାର୍ଥ କରିଛ ନା? କାହିଁକି ୟାଦ କରୁଛନ୍ତି? ଆମକୁ ସାକ୍ଷାତକାର ହେଉ। ଏପରି ନୁହେଁ ଯେ ଏଥିପାଇଁ ୟାଦ କରୁଛନ୍ତି କି ଆମକୁ ବାସାହି ମିଳିଯାଉ ଅଥବା ଆମେ ନରରୁ ନାରାୟଣ ହୋଇଯାଉ। ନା, ତୁମର ମଧ୍ୟ ଏହି ଆଶା ନଥିଲା ଯେ ଆମେ ମନୁଷ୍ୟରୁ ଦେବତା ହେବୁ। ଗାୟନ ମଧ୍ୟ କରୁଛନ୍ତି ମନୁଷ୍ୟ ସେ ଦେବତା। ତୁମେ ଦେଖୁଛ ବାସ୍ତବରେ କଳିଯୁଗ ପରେ ସତ୍ୟଯୁଗ ଆସିବ। କଳିଯୁଗରେ ଏତେ ମନୁଷ୍ୟ ଅଛନ୍ତି, ସତ୍ୟଯୁଗରେ ଗୋଟିଏ ଧର୍ମ ରହିବ। ଏବେ ତୁମକୁ ଆତ୍ମା ଓ ପରମାତ୍ମାଙ୍କର ଜ୍ଞାନ ମିଳିଛି। ଦୁନିଆରେ ଜଣେ ହେଲେ ବି ମନୁଷ୍ୟ ନାହାନ୍ତି ଯାହାଙ୍କ ପାଖରେ ଆତ୍ମାର ଜ୍ଞାନ ରହିଛି। ଆତ୍ମାରେ 84 ଜନ୍ମର ଅଭିନୟ କିପରି ନିର୍ଦ୍ଧାରିତ ହୋଇ ରହିଛି ଏ କଥା କେହି ଜାଣିନାହାନ୍ତି। ଏହି ଅକ୍ଷର ମଧ୍ୟ କେବେ କାହାଠାରୁ ଶୁଣିନାହ। ବାପା ତ ହେଉଛନ୍ତି ଜ୍ଞାନର ସାଗର, ପତିତ ପାବନ ନିରାକାରୀ। ତୁମେ ଜାଣିଛ ଆମର ଆତ୍ମା ଏବେ ବାପା ଆତ୍ମାର ପୁଣ୍ୟ ଆତ୍ମା ହେଉଛି। ସତ୍ୟ ଯୁଗରେ ତ ପୁଣ୍ୟ ଆତ୍ମା ମାନେ ରହିବେ, ଏଠାରେ ସବୁ ବାପା ଆତ୍ମା ମାନେ ଅଛନ୍ତି। ଏପରି ନୁହେଁ ଯେ ଯିଏ ବହୁତ ଦାନ ପୁଣ୍ୟ କରିଥାନ୍ତି ତାକୁ ପୁଣ୍ୟ ଆତ୍ମା କୁହାଯାଏ। ନା, ପୁଣ୍ୟ ଆତ୍ମା ସତ୍ୟଯୁଗରେ ହିଁ ଥାନ୍ତି। ଏଠାରେ ଯେଉଁ ମନୁଷ୍ୟ ଦାନ ପୁଣ୍ୟ କରୁଛନ୍ତି ସେମାନଙ୍କୁ ପୁଣ୍ୟ ଆତ୍ମା ବୋଲି ଭାବୁଛନ୍ତି। ସେଠାରେ ତୁମକୁ ଦାନ ପୁଣ୍ୟ ଆଦି କରିବାର ଆବଶ୍ୟକତା ନାହିଁ। ସେଠାରେ କେହି ଗରିବ ରହିବେ ହିଁ ନାହିଁ। ତୁମେ ସେଠାରେ ସବୁବେଳ ପାଇଁ ପୁଣ୍ୟ ଆତ୍ମା ହୋଇ ରହିବ। ତୁମେ ଶରୀର, ମନ, ଧନ, ସବୁକିଛି ବେହଦ ବାବାଙ୍କ ଅର୍ଥେ ଦେଉଛ, ଯାହାକୁ ବଲିହାର ଯିବା ବା ସମର୍ପଣ ହେବା କୁହାଯାଉଛି। ବାବା କହୁଛନ୍ତି ପ୍ରଥମେ ମୁଁ ସମର୍ପଣ ହେଉଛି ନା ତୁମେ ହେଉଛ? ବାବା କହୁଛନ୍ତି ପ୍ରଥମେ ତୁମେ ସମର୍ପଣ ହେଉଛ, ତେବେ ଯାଇ ପୁଣି 21 ଜନ୍ମ ପାଇଁ ସମର୍ପଣମୟତା ମିଳିବ। ଏହି କଥା ସବୁ ଏବେ ତୁମେ ଭଲ ଭାବରେ ବୁଝୁଛ, ସିଧାସଳଖ ଶୁଣୁଛ, ଘରେ ରହୁଛ ଓ ସେଠାକୁ ମୁରଲି ଆସୁଛି, ଦୂରରୁ ଶୁଣୁଛ। ଏବେ ତ ବାବାଙ୍କ ସମ୍ମୁଖରେ ବସିଛ। ବାବା କହୁଛନ୍ତି ପିଲାମାନେ, ମୁଁ ତୁମର ପିତା ମଧ୍ୟ ଅଟେ। ଏଠାରେ ଅନ୍ଧଶ୍ରଦ୍ଧାର କୌଣସି କଥା ନାହିଁ। ସେ ପିତା ଅଟନ୍ତି, ଶିକ୍ଷକ ମଧ୍ୟ ଅଟନ୍ତି। ବାବାଙ୍କର ହେବା ଦ୍ୱାରା ସେ ଶିକ୍ଷା ଦେଇଥାନ୍ତି। ତୁମ ବୁଦ୍ଧିରେ ଏବେ ସମସ୍ତ ଜ୍ଞାନ ରହିଛି। 84 ଜନ୍ମର ଚକ୍ର ମଧ୍ୟ ତୁମକୁ ବୁଝାଯାଉଛି। ଯେଉଁମାନେ 84 ଜନ୍ମ ନେବେ ନାହିଁ ସେମାନେ ବୁଝିବେ ନାହିଁ। ତୁମେ ଜାଣିଛ ଯେ ବାସ୍ତବରେ ଆମେ 84 ଜନ୍ମର ଚକ୍ର ଲଗାଇ ଏବେ ଘରକୁ ଯାଉଛୁ। ବାବା କହୁଛନ୍ତି ତୁମେ ଆତ୍ମା ଅଶରୀର ହୋଇ ଆସିଥିଲ, ପୁଣି ତୁମକୁ ଅଶରୀର ହୋଇ ଘରକୁ ଫେରିବାକୁ ହେବ। ତୁମେ ପବିତ୍ର ଆତ୍ମା ହୋଇ କରି ଯାଉଛ, ପବିତ୍ର ହେବା ପାଇଁ ତୁମେ ପୁରୁଷାର୍ଥ କରୁଛ। ଯୋଗ ବଳ ଅର୍ଥାତ୍ ୟାଦର ବଳ ଦ୍ୱାରା ତୁମେ ପବିତ୍ର ହୋଇଯିବ। ଯୋଗ ଶବ୍ଦ ଶାସ୍ତ୍ରର ଅଟେ। ଏହାର ସଠିକ୍ ଶବ୍ଦ ହେଲା ୟାଦ। ସ୍ତ୍ରୀକୁ ସ୍ୱାମୀର ଅଥବା ପୁରୁଷକୁ ପତ୍ନୀର ୟାଦ ରହିଥାଏ ନା। ଯୋଗର ଅର୍ଥ ହିଁ ହେଉଛି ୟାଦ। ବାପା ମଧ୍ୟ କହୁଛନ୍ତି ମୋତେ ୟାଦ କର ଏବଂ ଅନ୍ୟମାନଙ୍କ ସଙ୍ଗରୁ ବୁଦ୍ଧିଯୋଗ ତୁଟାଇ ନିଜ ପିତାଙ୍କ ସହିତ ବୁଦ୍ଧିଯୋଗ ଯୋଡ଼। ୟାଦ କର, ଯେତେ ୟାଦ କରିବ ସେତେ ତୁମର ବିକର୍ମ ବିନାଶ ହେବ। ବାସ୍ତବରେ ଭାରତକୁ କଳ୍ପ କଳ୍ପ ବର୍ଷା ମିଳୁଛି। ଶିବ ଜୟନ୍ତୀ ମଧ୍ୟ ପ୍ରସିଦ୍ଧ ଅଟେ। ଯେପରି ବୁଦ୍ଧ ଖ୍ରୀଷ୍ଟ ଆଦିଙ୍କର ଜୟନ୍ତୀ ହେଉଛି, ସେହିପରି ନିରାକାର ଶିବଙ୍କର ମଧ୍ୟ ଜୟନ୍ତୀ ହେଉଛି। ସେ ହେଲେ ଉଚ୍ଚରୁ ଉଚ୍ଚ। କୃଷ୍ଣ ଜୟନ୍ତୀ ମଧ୍ୟ ପ୍ରସିଦ୍ଧ ଅଟେ, କିନ୍ତୁ ସେ ଆସି କଣ କରୁଛନ୍ତି ଏକଥା କେହି ଜାଣିନାହାନ୍ତି। ଶ୍ରୀକୃଷ୍ଣ ସତ୍ୟଯୁଗର ରାଜକୁମାର ଥିଲେ, ନିଶ୍ଚୟ ତାଙ୍କୁ କେହି ଏପରି କର୍ମ ଶିଖାଇଥିବେ ଯାହାଫଳରେ ସତ୍ୟଯୁଗର ରାଜକୁମାର ହୋଇଛନ୍ତି। ଛୋଟ ପିଲା ତ ପବିତ୍ର ହିଁ ଅଟନ୍ତି, ସେଠାରେ ବିକାରର କୌଣସି କଥା ରହିବ ନାହିଁ। ଛୋଟ ପିଲା ତ ଶୁଦ୍ଧ ପବିତ୍ର ହୋଇଥାଏ। ଭଗବାନ ତ ଏକ ହିଁ ନିରାକାର ଅଟନ୍ତି, ଭଗବାନ ହେଉଛନ୍ତି ଜଣେ, ବାକି ସବୁ ହେଲା ତାଙ୍କର ରଚନା। ରଚନା ଠାରୁ କେବେ ରଚନାକୁ ବର୍ଷା ମିଳିପାରିବ ନାହିଁ। ବର୍ଷା ବା ସମ୍ପତ୍ତି ବାପାଙ୍କ ଠାରୁ ମିଳିବ, ଭାଇକୁ ଭାଇ ଠାରୁ ବର୍ଷା ମିଳିପାରିବ ନାହିଁ। ତୁମେ ସବୁ ଭାଇ ଭାଇ ଅଟ, ଭାଇ ଭାଇ ବୋଲି କହିଥାନ୍ତି ନା। ବାବା ତ ଜଣେ ଅଟନ୍ତି, ବର୍ଷା ତାଙ୍କ ଠାରୁ ମିଳିବ। ସମସ୍ତ ଭାଇମାନଙ୍କର ସଦ୍ଗତି ଦାତା ଏକମାତ୍ର ବାବା ଅଟନ୍ତି। ସବୁ ଆତ୍ମାମାନଙ୍କୁ ବାବାଙ୍କ ଠାରୁ ବର୍ଷା ମିଳୁଛି। ବାବା କହୁଛନ୍ତି ମୁଁ ଆତ୍ମାମାନଙ୍କୁ ଆସି ପାଠ ପଢ଼ାଉଛି, ଆତ୍ମାମାନଙ୍କୁ ସଦ୍ଗତି ଦେଉଛି, ବାବା ବସି ରାଜଯୋଗ ଶିଖାଉଛନ୍ତି। ଏହି ପାଠ ପଢ଼ାର ପଦବୀ ତୁମକୁ ଏଠାରେ ମିଳିବ ନାହିଁ। ସେମାନେ ବାରିଷ୍ଟର ଆଦି ଏହି ଜନ୍ମରେ ହେଉଛନ୍ତି, ପୁଣି ପର ଜନ୍ମରେ ଆଉ ଥରେ ପାଠ ପଢ଼ିବେ। ତୁମେ ଜାଣିଛ ଏହି ପାଠପଢ଼ା ଦ୍ୱାରା ଆମେ ଏକୋଇଶ ଜନ୍ମ ପାଇଁ ପ୍ରାଲବ୍ଧ ପାଉଛୁ। ସତ୍ୟଯୁଗରେ ଡାକ୍ତର ଆଦି କେହି ରହିବେ ନାହିଁ, ସେଠାରେ ରୋଗ ହିଁ ହେବ ନାହିଁ। ତୁମେ ସେଠାରେ ଗର୍ଭ ମହଲରେ ରହିବ, ଏଠାରେ ଗର୍ଭ ଜେଲରେ ରହୁଛ, ଯେଉଁଠାରେ ବହୁତ ଦଣ୍ଡ ମିଳିଥାଏ। ସେଥିପାଇଁ ଡାକୁଛନ୍ତି ଏହି ଜେଲରୁ ବାହାର କର, ଆମେ ଆଉ କୌଣସି ଭୁଲ କରିବୁ ନାହିଁ, ଧର୍ମ ରାଜାଙ୍କ ସହିତ ପ୍ରତିଜ୍ଞା କରୁଛନ୍ତି। ଏଠାରେ ତୁମକୁ ଶିବ ବାବାଙ୍କ ପାଖରେ ପ୍ରତିଜ୍ଞା କରିବାକୁ ହେବ, ବାବା ଆମେ କେବେ ହେଲେ ବିକର୍ମ କରିବୁ ନାହିଁ, ପାଞ୍ଚ ବିକାର ଆମେ ଆପଣଙ୍କୁ ଦେଇ ଦେଉଛୁ। ଏ କଥା ମଧ୍ୟ ବାବା ଜାଣିଛନ୍ତି ଯେ ବିକାର ତୁରନ୍ତ ଛାଡ଼ି ହେବ ନାହିଁ, ଭିତରେ ଡର ରହିବା ଦରକାର। ଯଦି ଆମେ ବିକାରର ଦାନ ଦେଇ ପୁଣି ନେବୁ ତେବେ ବହୁତ ବଡ଼ ପାପ ହୋଇଯିବ, ଯେପରି ରାଜା ହରିଶ୍ଚନ୍ଦ୍ରଙ୍କର ଉଦାହରଣ ରହିଛି। ବାପା ଜାଣିଛନ୍ତି ଏପରି ନୁହେଁ ଯେ ପାଞ୍ଚ ବିକାର ତୁରନ୍ତ ଛାଡ଼ି ପଳାଇବ ନା, ସେଥିପାଇଁ ସମୟ ଲାଗିବ। ତୁମର କର୍ମାତୀତ ଅବସ୍ଥା ହେବ ତେବେ ଯାଇ ଲଢ଼େଇ ଲାଗିବ। ଏହି ପାଞ୍ଚ ବିକାର ହେଉଛି ବହୁତ ବଡ଼ ଶତ୍ରୁ, ସେଥିରେ ମଧ୍ୟ ମୁଖ୍ୟ ହେଉଛି ଦେହ ଅଭିମାନ। ଏହାର ଦାନ ଦେବା କେତେ ମୁସ୍କିଲ। ଘଡ଼ିକୁ ଘଡ଼ି ବାବା କହୁଛନ୍ତି ନିଜକୁ ଆତ୍ମା ମନେ କରି ମୋତେ ମନେ ପକାଅ, କିନ୍ତୁ ଏପରି ହେଉ ନାହିଁ। ଦେହ ଅଭିମାନୀ ହେବା ଦ୍ୱାରା ପୁଣି କାମର ଚୋଟ ପଡୁଛି। ଦେହ ଅଭିମାନ ସବୁଠାରୁ ସୂକ୍ଷ୍ମ ଅଟେ। ଦେହେ ଅଭିମାନୀ ହେବା ପାଇଁ ମେହନତ କରିବାକୁ ପଡିବ। ମୁଖ୍ୟ ଦେହ ଅଭିମାନ ଆସିବା ଦ୍ୱାରା ହିଁ ପାପ ହୋଇଥାଏ, ସେଥିପାଇଁ ପାଞ୍ଚ ବିକାରକୁ ଦାନରେ ଦେବାକୁ ପଡିବ, ଏଥିରେ ସମୟ ଲାଗୁଛି। ସାଜନଙ୍କ ବିନା ସଜନୀମାନେ ତ ଯାଇପାରିବେ ନାହିଁ, ପ୍ରଥମେ ସାଜନକୁ ଯିବାକୁ ହେବ, ପରେ ସଜନୀମାନେ ଯିବେ। ସାଜନକୁ ଆସି ସବୁ ଆତ୍ମାମାନଙ୍କୁ ନେଇ ଯିବାକୁ ହେବ। ଯେ ପର୍ଯ୍ୟନ୍ତ କର୍ମାତୀତ ଅବସ୍ଥା ନ ହୋଇଛି ସେ ପର୍ଯ୍ୟନ୍ତ ପୁରୁଷାର୍ଥ କରିବାକୁ ପଡିବ। ଦେହ ଅଭିମାନ ଆସିବା ଦ୍ୱାରା ହିଁ ପୁଣି ଭୁଲ ହେଉଛି, କହୁଛନ୍ତି, ବାପା, ଦେହ ଅଭିମାନରେ ଆସିବା ଦ୍ୱାରା ବିକାରରେ ପଡ଼ିଛୁ। ତୋଫାନ ତ ବହୁତ ଆସିବ। ବିକାରର ସଂକଳ୍ପ ଆସିଲେ ମଧ୍ୟ କର୍ମେନ୍ଦ୍ରିୟ ଦ୍ୱାରା କେବେ କୌଣସି ପାପ କର ନାହିଁ। ମାୟାକୁ ଜିତିବା ପାଇଁ କେତେ ମେହନତ କରିବାକୁ ପଡୁଛି। ବାପା କହୁଛନ୍ତି, ଯଦି ବିବାହ କରିଛ ତେବେ ପବିତ୍ର ରହି ଦେଖାଅ, ତେବେ ସନ୍ନ୍ୟାସୀମାନେ ମଧ୍ୟ ଦେଖିବେ। ତୁମର ରୋଜଗାର ଦେଖ କେତେ ଉଚ୍ଚ, ପବିତ୍ର ରହି ଦେଖାଅ ତେବେ ବହୁତ ଉଚ୍ଚ ପଦ ପାଇବ। ତୁମ ନିକଟରେ ସମସ୍ତେ ନତମସ୍ତକ ହୋଇଯିବେ। ବାବା ମଧ୍ୟ ମହିମା କରୁଛନ୍ତି। ଯଦିଓ ପବିତ୍ର ରହୁଛନ୍ତି, ପୁଣି ଯୋଗ ମଧ୍ୟ କରିବା ଦରକାର। ଯୋଗରେ ହିଁ ଘଡ଼ିକୁ ଘଡ଼ି ବିଘ୍ନ ପଡୁଛି, ଦେହ ଅଭିମାନ ଆସିଯାଉଛି। ପବିତ୍ର ରହୁଛନ୍ତି ତାହା ତ ଠିକ, ପବିତ୍ରତା ଦ୍ୱାରା ହିଁ ପବିତ୍ର ଦୁନିଆରେ ବର୍ଷା ପାଇବ, କିନ୍ତୁ ମାୟା ମଧ୍ୟ ନିଜର ପ୍ରଭାବ ଦେଖାଇବ। ମାୟା ବହୁତ ବିଘ୍ନ ପକାଇଥାଏ। ବାବା ବୁଝାଉଛନ୍ତି, ଏସବୁ ହେବ ବାହାଦୁରୀ ଦେଖାଉଛନ୍ତି, କିନ୍ତୁ ତା ସହିତ ନିରନ୍ତର ୟାଦ ମଧ୍ୟ ରହିବା ଉଚିତ, ତେବେ ଯାଇ ବିକର୍ମ ବିନାଶ ହେବ। ଯେଉଁମାନେ ଶକ୍ତିଶାଳୀ ଯୋଦ୍ଧା ହୋଇଥାନ୍ତି, ତାଙ୍କୁ ମାୟା ମଧ୍ୟ ବହୁତ ହଇରାଣ କରିଥାଏ। ସେମାନେ ୟାଦରେ ମୁସ୍କିଲ ରହିପାରିବେ, ଯିଏ ରହିପାରିବେ ତାଙ୍କ ଅନୁଭବ ପଚାରିବା ଦରକାର। କଣ ଭାବୁଛନ୍ତି, କିପରି ରହୁଛନ୍ତି, ୟାଦରେ ରହିବା ଦ୍ୱାରା ବିକର୍ମ ବିନାଶ ହେବ। ଏହି କଥା ହିଁ ବିଲକୁଲ ଅଲଗା ଓ ନୂଆ ଅଟେ। ଏଠାରେ ବସିଥିବାରୁ ନିଶା ଚଢି ଯାଇଛି। ଏ କଥା ମଧ୍ୟ ବୁଝୁଛ ଯେ ଭଗବାନ ଏକ ହିଁ ନିରାକାର ଅଟନ୍ତି, ନା କି ଶ୍ରୀକୃଷ୍ଣ। ବାସ୍ତବରେ ଶ୍ରୀକୃଷ୍ଣଙ୍କ ପାଇଁ ଶାସ୍ତ୍ରରେ ଅନେକ କଥା ଲେଖି ଦେଇଛନ୍ତି। ଉଖରୀ ବା ଉଦଖଳାରେ ବାନ୍ଧିଲେ, ଏପରି କଲେ, ଏଭଳି କୌଣସି କଥା ନାହିଁ, ଏପରି କହି ତାଙ୍କର ଗ୍ଲାନି କରୁଛନ୍ତି, ଅପମାନ କରୁଛନ୍ତି। ଶ୍ରୀକୃଷ୍ଣଙ୍କ ପାଖରେ ତ କୌଣସି ବି ଅବଗୁଣ ନଥିଲା। ଚଞ୍ଚଳତା କରିବା ଏହା ମଧ୍ୟ ଅବଗୁଣ ଅଟେ ନା? ଶ୍ରୀକୃଷ୍ଣ ତ ସମ୍ପୂର୍ଣ୍ଣ ମର୍ଯ୍ୟାଦା ପୁରୁଷୋତ୍ତମ ଅଟନ୍ତି, ତାଙ୍କର ମହିମା ଗାନ କରୁଛନ୍ତି, ସର୍ବଗୁଣ ସମ୍ପନ୍ନ ଗାୟନ କରାଯାଇ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ କୁହ। ଆମର ତ ଗୁରୁ ନାହାନ୍ତି, ଆମେ ଏହାଙ୍କୁ ନା ଗୁରୁ ନା ଈଶ୍ୱର ବୋଲି ମାନୁଛୁ। ପତିତ ପାବନ ତ ଜଣେ ହିଁ ନିରାକାର ଅଟନ୍ତି ନା? ସାକାର ଗୁରୁ କେହି ପତିତ ପାବନ ହୋଇପାରିବେ ନାହିଁ। ଏହି ସମୟରେ ତୁମେ ପରମପିତା ପରମାତ୍ମାଙ୍କର ସମସ୍ତ ଜୀବନ କାହାଣୀକୁ ଜାଣୁଛ। 5000 ବର୍ଷରେ ଶ୍ରୀ ବାବାଙ୍କର କଣ ପାଠ ଚାଲୁଛି, ଏହା ତୁମେ ବାବାଙ୍କ ଦ୍ୱାରା ଜାଣୁଛ। ସିଏ ତ ଜ୍ଞାନର ସାଗର ଅଟନ୍ତି ନା? ସୁଖ ଶାନ୍ତି ଆନନ୍ଦର ସାଗର, ଏହି ମହିମା ତାଙ୍କର ଅଟେ। ବାପାଙ୍କ ପାଖରେ ସମ୍ପତ୍ତି ଅଛି, ତେଣୁ ନିଶ୍ଚୟ ପିଲାମାନଙ୍କୁ ମଧ୍ୟ ଦେଉଥିବେ ନା? ଆଚ୍ଛା, ମିଠା ମିଠା ଶିଖିଲେ ତ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପର୍ଣ୍ଣ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ନମ୍ବର 1, କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିବା ପାଇଁ ଏହି କର୍ମେନ୍ଦ୍ରିୟ ମାନଙ୍କ ଦ୍ୱାରା କୌଣସି ବି ଭୁଲ କରିବାର ନାହିଁ। ପବିତ୍ର ରହିବା ସହିତ ୟାଦର ଯାତ୍ରାରେ ମଧ୍ୟ ମଜବୁତ ହେବାକୁ ପଡ଼ିବ। ନମ୍ବର 2, ସର୍ବଦା ପୁଣ୍ୟାତ୍ମା ହେବା ପାଇଁ ଶରୀର ମନ ଧନ ଦ୍ୱାରା ବାବାଙ୍କ ପାଖରେ ସମର୍ପଣ ହେବାକୁ ପଡ଼ିବ। ଥରେ ମାତ୍ର ସମର୍ପଣ ହେଲେ 21 ଜନ୍ମ ପାଇଁ ପୁଣ୍ୟ ଆତ୍ମା ହୋଇଯିବ। ବରଦାନ ସହଜ ଯୋଗକୁ ନିଜର ସ୍ୱଭାବ ଏବଂ ସ୍ୱାଭାବିକ କରୁଥିବା ପ୍ରତ୍ୟେକ ବିଷୟରେ ନିପୁଣ ହୁଅ, ଯେପରି ବାବାଙ୍କର ସନ୍ତାନ ଅଟ, ଏଥିରେ କୌଣସି କମ୍ ବେଶୀ ନାହିଁ। ସେହିପରି ନିରନ୍ତର ସହଜ ଯୋଗୀ ବା ଯୋଗୀ ହୋଇ ରହିବାର ସ୍ଥିତିରେ ଏବେ କମି ସମାପ୍ତ ହୋଇଯିବା ଦରକାର। ନିରନ୍ତର ଯୋଗ ତୁମର ସ୍ୱାଭାବିକ ନେଚରରେ ପରିଣତ ହୋଇଯିବା ଦରକାର। ଯେପରି କାହାର ଯଦି କୌଣସି ବିଶେଷ ନେଚର ଥାଏ, ନ ଚାହିଁଲେ ମଧ୍ୟ ସେହି ନେଚର ବଶୀଭୂତ ହୋଇ କାର୍ଯ୍ୟ କରିଥାନ୍ତି, ସେହିପରି ଏହା ମଧ୍ୟ ତୁମର ନେଚର ହୋଇଯାଉ। କଣ କରିବି, କିପରି ଯୋଗ ଲଗାଇବି, ଏଭଳି କଥା ସମାପ୍ତ ହୋଇଯାଉ। ତାହେଲେ ସବୁ ବିଷୟରେ ପରଫେକ୍ଟ ଅର୍ଥାତ୍ ସମ୍ପୂର୍ଣ୍ଣ ହୋଇଯିବ। ସମ୍ପୂର୍ଣ୍ଣତା ଅର୍ଥାତ୍ କୌଣସି ପ୍ରକାରର ପ୍ରଭାବରୁ ମୁକ୍ତ ଏବଂ ତ୍ରୁଟି ଶୂନ୍ୟ ଅବସ୍ଥା। ସ୍ଲୋଗାନ, ଯଦି ସହନ କରିବାର ଅଛି ତେବେ ଖୁସି ଖୁସିରେ କର, ବାଧ୍ୟ ବାଧ୍ୟକତାରେ ନୁହେଁ। ଅବ୍ୟକ୍ତ ଇସାରା ଜ୍ୱାଳା ସ୍ୱରୂପ ସ୍ଥିତିରେ ରହି ଶକ୍ତିଶାଳୀ ଯୋଗର ଅନୁଭବ କର। ଶକ୍ତିଶାଳୀ ଯୋଗ ଅର୍ଥାତ୍ ଲଘନର ଅଗ୍ନି ଏବଂ ଜ୍ୱାଳା ସ୍ୱରୂପର ୟାଦ ହିଁ ଭ୍ରଷ୍ଟାଚାର ଅତ୍ୟାଚାରର ଅଗ୍ନିକୁ ସମାପ୍ତ କରିବ ଏବଂ ସର୍ବ ଆତ୍ମାଙ୍କୁ ସହଯୋଗ ଦେବ। ଏଇଥିରୁ ହିଁ ବୃହତର ବୈରାଗ୍ୟ ବୃତ୍ତି ପ୍ରଜ୍ୱଳିତ ହେବ। ଯୋଗର ଅଗ୍ନି ଗୋଟିଏ ପଟେ ସେଇ ଅଗ୍ନିକୁ ସମାପ୍ତ କରିବ, ଅନ୍ୟପଟେ ଆତ୍ମାମାନଙ୍କୁ ପରମାତ୍ମା ସନ୍ଦେଶର ଶୀତଳ ସ୍ୱରୂପର ଅନୁଭୂତି କରାଇବ। ଏହାଦ୍ୱାରା ହିଁ ଆତ୍ମାମାନେ ପାପର ଅଗ୍ନିରୁ ମୁକ୍ତ ହୋଇପାରିବେ। ଆଚ୍ଛା, ଓମ୍ ଶାନ୍ତି।